ହଁ, ମୁଁ ନିମାଇଚରଣ ଦାସ, ଅରବିନ୍ଦ ନଗର 19 ନମ୍ବର ୱାର୍ଡ କହୁଛି। କିଛି ଦିନ ହେଲା ଆମ ଏସ୍ଏଫ୍ଆଇଆର୍ ଗ୍ରୁପରୁ ଆସିଥିଲେ ଅରବିନ୍ଦ ନଗରକୁ, ତାଙ୍କ ସହିତ ଆମେ ଅସୁବିଧା ଯୋଉ ସବୁ ଅଛି ତାଙ୍କ ସହିତ ଆଲୋଚନା କରିଥିଲୁ। ତାପରେ ସେମାନେ 29 ତାରିଖ ୱାର୍ଡ ଅଫିସରେ ମିଟିଂ ହୋଇଥିଲା, ମିଟିଂରେ ଆମର ଯୋଉ ଅସୁବିଧା ଥିଲା ତାକୁ ସବୁ ଉପସ୍ଥାପନ କରିଥିଲେ, ତେଣୁ ଏସ୍ଏଫ୍ଆଇଆର୍ ଗ୍ରୁପକୁ ଜଣାଇଥିବାରୁ ଧନ୍ୟବାଦ।